ஜயமோ ஹக்காளி நரமுண்ட மாளினீ, ஜய ஜய மகாக்காளி கற்பர தரிணீ, மால மகிஷா மர்தினீ தேவதாங்க மான வர்தினீ, தாளராத்ரி சிதிதாத்ரீ மா கோ ருத்ர ரூபிணீ, அசுரங்க நாசக்காரி மா கோ ரணரங்கிணீ. କଳୁଷ ବଢ଼ିଲେ ଥରାରେ ମା ଆସୁ ଓହ୍ଲାଇ, କେତେବେଳେ ଦୁର୍ଗା ପୂର୍ଣ୍ଣିମା କାଳି ରୂପକୁ ନେଇ, କଳୁଷ ହାରିଣୀ ମା ଗୋ ଭରିବ ଆମକୁ ଦୟା ଗୋ, କଳି ଯୁଗେ ପରା ମହିଷା ପୁଣି ଘରେ ଲଢ଼େଇ, ମଣିଷ ଭିତରେ ପଶିକି ପୁଣି କରେ ବଢ଼େଇ. ହାରଇ ମାଲୋ ଦେବତାଙ୍କର ବଳ, ସେଇଠି ଉଠଇ ମାଲୋ ତୋହରି ତ୍ରିଶୂଳ, ମହିଷା ପାଖରେ ହାରିଲେ ଶରଣ ତୋ ପାଖେ ପଶିଲେ, ଶୁଣିଲୁ ତାଙ୍କର ବିକଣ ହେଲୁ ରଣରଙ୍ଗିନୀ, ଅସୁର କୂଳକୁ ନାସିଲୁ ମା ଧର୍ମଧାରିଣୀ. ରକ୍ତମୁଖା ହୋଇ ଉଠିଲୁ ଥରି ଗଲା ମେଦିନୀ, ମାୟା କରୁଥାଏ ମହିଷା କରିବାକୁ ବନ୍ଦିନୀ, ରୂପ ବଦଳାଇ ନାଚିଲା ପଥରେ ପଥର ଛେଚିଲା, ଝରି ପଡ଼େ ଅଗ୍ନି ବରଷା ହୁଏ ଅଗ୍ନି ପ୍ରଳୟ, ତଥାପି ଲଢ଼ଇ ମହିଷା କରିବାକୁ ବିଲୟ. ମହିଷା ମର୍ଦିନୀ ପାଇକି ମା ଉଲଗ୍ନ ହେଲ, ଉଲଗ୍ନ ରୂପକୁ ଦେଖାଇ ମହିଷାକୁ ମାରିଲ, ଅଳୁଆ ବ୍ରହ୍ମାଙ୍କ ବଳରେ ମରିବନି ଜଳ ସ୍ଥଳରେ, ରକ୍ତମୁଖା ହେଲ ଜନନୀ ମାରି ମହିଷାସୁର, ବଦଳି ଗଲେ ତ ଦେବତା ମା କ୍ରୋଧେ ଜର୍ଜର. ଲହ ଲହ ଜିହ୍ୱା କାଢ଼ିଲେ ମାଡ଼ି ମାଡ଼ି ଚାଲିଲେ, ରକ୍ତପାନ କରି ଖପରେ ନର ମୁଣ୍ଡ ପିନ୍ଧିଲେ, ପଡ଼ିଗଲା ପୁଣି ଚହଳ ମା ପୁରା ରକ୍ତ ଚାଉଳ, ଥରିଲେ ଦେବତା ମଣ୍ଡଳୀ କାଳେ ପଡ଼ିବେ ବଳି, ଯିଏ ଯେଉଁ ବାଟେ ପାଇଲେ ତେଣେ ଗଲେ ଟିଚଳି. ଯୁଆଡ଼େ ଯାଆନ୍ତି ଶୁଣନ୍ତି ଖଣ୍ଡା ଖର୍ପର ଶବ୍ଦ, ବିପଦ କି ମାଡ଼ି ଆସୁଛି ମା କରିବ ବଧ, ଛାନିଆ ଦେବତା ମଣ୍ଡଳୀ ଲୁଚିକି କରନ୍ତି ଗହଳି, ନିଜ ହାତେ ନିଜେ ଅର୍ଜିଲେ ମା କରିଲେ କୋପ, ମାକୁ ବାସନ୍ଦ କରିବା ଅଟେ ବିରାଟ ପାପ. ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ବୁଦ୍ଧି ବିବେକ ନାହିଁ, ଯିଏ ଯାହା ବର ମାଗିଲା ଦେଇ ଦିଅନ୍ତି ଯାଇ, ଓଲଟା ଫଳ ଯେ ଫଳଇ ମାଙ୍କୁ ବିପଦେ ଡକେଇ, ଅସ୍ତବ୍ୟସ୍ତ ଖାଲି କରନ୍ତି ରକ୍ଷା କରଲୋ ମା, ଆଜି ମା ଶିକ୍ଷା ଦବଟି ରାଗେ ଜଳୁଛି ନିଆଁ. ଛାଡ଼ି ପାଇବନି ମା ସହଜେ ଜାଣିଗଲେ ଦେବତା ପ୍ରାଣ ରକ୍ଷା ପାଇଁ ଧାଇଁଲେ ରକ୍ଷା କର ବିଧାତା ଶୁଣ ଶୁଣ ଭୋଳା ଶଙ୍କର ଆମ୍ଭେ ପରା ତୁମ୍ଭ କିଙ୍କର ମା ପରା ରଣ ରଙ୍ଗିନୀ ଆଜି ଛାଡ଼ିବ ନାହିଁ ଟଳମଳ ହୁଏ ଧରଣୀ କାଳୀ ତାଣ୍ଡବ ପାଇଁ ଧ୍ୟାନ କରି ଶିବ ଜାଣିଲେ ମା କାଳୀ ରୂପରେ ଅତି ଭୟଙ୍କର ଦିଶନ୍ତି ଛିନ୍ନ ମସ୍ତା ଭାବରେ କେବେ ବି କଟାଳ ରୂପରେ ଡାକିନି ଯୋଗିନୀ ମେଳରେ କୃଷ୍ଣ ପକ୍ଷ କାଳ ରାତ୍ରିରେ ଲୟେ ରଖ ନିଶ୍ୱାସ ବେଳେ ବେଳେ ମା ମୂରତି ବ୍ୟାପି ଯାଏ ଆକାଶ କରିବାକୁ ଶିବ ଯେ ଧାଇଁ ଗଲେ ତ୍ୱରିତ ଦେଖିଲେ କାଳୀଙ୍କ ବଦନ ଲାଲ ଲାଗି ରକତ ମାଙ୍କ ଆସିବା ବାଟରେ ଶୋଇଗଲେ ଶିବ କଷ୍ଟରେ ପଡ଼ିଗଲା ମା ପାଦଟି ଭୋଳାନାଥ ଛାତିରେ ଦେଖୁଛନ୍ତି ମା ସ୍ୱାମୀଙ୍କୁ ଅଦ୍ଭୁତ ରୂପରେ ସ୍ୱାମୀଙ୍କ ଉପରେ ଯେମିତି ପଡ଼ିଯାଇଛି ପାଦ ଜିଭକୁ କାମୁଡ଼ି ଦେଲେଟି କଟିଗଲା ଯେ କ୍ରୋଧ ଶାନ୍ତ ପଡ଼ିଗଲେ ଜନନୀ ରକ୍ଷା ପାଇଗଲା ଧରଣୀ ସେଇଦିନୁ ସେଇ ରୂପକୁ ଭକ୍ତ କରନ୍ତି ପୂଜା ବିପଦ ବେଳରେ ମାଙ୍କୁ ସଦା ପଡ଼ଇ ଖୋଜା ଅନ୍ଧାର ଭିତରେ ଆଲୋକ ଆଜି ଜଳେ ଦୀପାଳି ଗଳିରେ ଗଳିରେ ଦେଖଲୋ ପୂଜା ପାଆନ୍ତି କାଳୀ ଦୟା କର ଦୟା ମୟୀ ଗୋ ଅଗ୍ନିବର୍ଣ୍ଣା ଅଗ୍ନିମୟୀ ଗୋ ଘୋଡ଼େଇ ରଖିବୁ ପଣତ ଦୋଷ କ୍ଷମା କରିବୁ ବିପଦେ ଆପଦେ ମାଲୋ ଛାଇ ପରି ରହିବୁ ବିବେକାନନ୍ଦଙ୍କୁ ସାକ୍ଷାତ ମା ଦେଲୁ ଦର୍ଶନ ରାମକୃଷ୍ଣଙ୍କର ହାତରୁ ଖାଇଥିଲୁ ଟିଅନ ଶକ୍ତିମୟୀ ଶକ୍ତି ରୂପିଣୀ ସିଂହାସିନୀ ସିଂହ ବାହିନୀ ଜଗିଛୁ ଜଗତ ପାଳୁଛୁ ସ୍ନେହ ଆଦର ଦେଇ ମାଟିକୁ ବୈକୁଣ୍ଠ କରୁଛୁ ଭାବ ଡୋରି ଲଗେଇ ଯୁଗେ କାଳୀ ମାଲୋ ଦୂର କରୁ କାଳୀ ମା ଅନନ୍ତ ପାର ଅଟଇ ମାଗ ତୋ ମହିମା ମା ମା ବୋଲି ଡାକିଲେ ବିଭୂତି ସ୍ୱାଇଁ ଯେ ଲେଖିଲେ ଶ୍ରୀଚରଣ ଗୀତ ଗାଇଲେ ଭାବ ଭକତି ଭରି ମାଙ୍କ ଦୟାରୁ ଅମୃତ ସତେ ପଡ଼ିଲା ଝରି ମାଙ୍କ ଦୟାରୁ ଅମୃତ ସତେ ପଡ଼ିଲା ଝରି।